ମୋ ନାଁ ରୋଜିନା ପରିଡ଼ା, ୱାର୍ଡ ନମ୍ବର 35 ସୀତାପୁର କହୁଛି। ଆମର ଡ୍ରେନ ଆଗରୁ ଖୋଲା ଡ୍ରେନ ଥିଲା, ବହୁତ ସମସ୍ୟା ହଉଥିଲା, କାରଣ ଦୁର୍ଗନ୍ଧ ହଉଥିଲା, ମଶା ମାଛି ବହୁତ ହଉଥିଲେ, ପିଲାମାନେ ବି ଅସୁବିଧାରେ ପଡୁଥିଲେ। ଏବେ ବର୍ତ୍ତମାନ ଡ୍ରେନ ଭଲ କଭର ହେଇଯାଇଛି, ଆଉ କିଛି ଅସୁବିଧା ହଉନି।